ମା କହିବେ
ମମିତା ସାହୁ ଆମର ତଳ ଜାଗା ହେଇଥିବାରୁ ଆଉ ଆମର ଟାଙ୍କି କରିକିରି ପାଞ୍ଚ ନନ୍ଦ ପକେଇଛୁ, ସେଥିରେ ବର୍ଷା ପାଣି ଭରି ମାନେ ଭରି କରିକି ରଖା ହଉଛି। ଆଉ ସୁରଜ ଲାଇନ କି ଲାଟିନ ଲାଇନ ପାଣି ଲାଇନ ଆମର ସୁରଜ ଟାଙ୍କିରେ ଦେଇ ହବନି। ଆଉ ଯଦି ଆମକୁ ସୁବିଧା ହବ ବିବେକାନନ୍ଦ ସ୍କୁଲ ପଟେ ଯଦି ପକେଇବାକୁ ହେବ ତାହେଲେ ସୁବିଧା ହବ। ଆଉ ଟାଙ୍କି କଲା ପର ଦିନଠୁ ଘରେ ପାଣି ପଶିନି, ଏ ବର୍ଷ ବର୍ଷା ହେଲା ଠୁ ଯାହା ଜଣା ପଡିବ।
ଧନ୍ୟବାଦ।
ଧନ୍ୟବାଦ।